आकाशवाणी ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ପାକିସ୍ତାନ ପ୍ରାୟୋଜିତ ସନ୍ତାସବାଦ ବିରୁଦ୍ଧରେ ଭାରତର ପଦକ୍ଷେପକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସହଯୋଗୀ ରାଷ୍ଟ୍ରକୁ ଗସ୍ତରେ ଯିବେ ରାଜନୈତିକ ପ୍ରତିନିଧି ଦଳ। ବିପୁଳ ପୁଞ୍ଜିନିବେଶ ଏବଂ ବିଭିନ୍ନ କ୍ଷେତ୍ରରେ ଉଦ୍ଭାବନର ସୁଯୋଗ ଭାରତକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପ୍ରତିପାଦନ କରିଛି କହିଲେ ସଡ଼କ, ଯୋଗାଯୋଗ ଓ ରାଜପଥ ମନ୍ତ୍ରୀ। ଆମେରିକା ସହିତ ବାଣିଜ୍ୟ ଆଲୋଚନା ଜଟିଳ ଏବଂ ଚୂଡ଼ାନ୍ତ ନିଷ୍ପତ୍ତିଠାରୁ ବହୁ ଦୂରରେ ରହିଛି ବୋଲି କହିଲେ ବୈଦେଶିକ ମନ୍ତ୍ରୀ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହାଇପର ଟେନ୍ସନ୍ ଡେ ଏବଂ 90 ମିଟରରୁ ଅଧିକ ଦୂରତାକୁ ଜାଭେଲିନ୍ ଫିଙ୍ଗି ଦୋହା ଡାଇମଣ୍ଡ ଲିଗ୍ର ପୁରୁଷ ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କଲେ ନୀରଜ ଚୋପ୍ରା। ପାକିସ୍ତାନ ପ୍ରାୟୋଜିତ ସନ୍ତାସବାଦ ବିରୁଦ୍ଧରେ କାର୍ଯ୍ୟକାରୀ କରାଯାଇଥିବା ଅପରେସନ୍ ସିନ୍ଦୁର ସମ୍ପର୍କରେ ସମଗ୍ର ବିଶ୍ୱ ନିକଟରେ ଭାରତର ପକ୍ଷ ରଖିବା ଲାଗି ବିଭିନ୍ନ ସହଯୋଗୀ ରାଷ୍ଟ୍ରକୁ ରାଜନୈତିକ ପ୍ରତିନିଧି ଦଳ ପଠାଇବା ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ପ୍ରତିନିଧି ଦଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ରହିବେ। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ମାଧ୍ୟମରେ ପାକିସ୍ତାନରୁ ସନ୍ତାସବାଦକୁ ବିଲୋପ କରିବା ଦିଗରେ ଭାରତର ପଦକ୍ଷେପ ସମ୍ପର୍କରେ ବିଶ୍ୱ ନେତୃବୃନ୍ଦଙ୍କୁ ଅବଗତ କରାଯିବ। ରାଜନୈତିକ ଦଳର ପ୍ରତିନିଧିଙ୍କ ବ୍ୟତୀତ ପ୍ରମୁଖ କୂଟନୀତିଜ୍ଞ ମଧ୍ୟ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ହେବେ। କଂଗ୍ରେସ ସାଂସଦ ଶଶି ଥରୁର୍, ବିଜେପି ସାଂସଦ ରବିଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା, ଡିଏମ୍କେ ସାଂସଦ କାନିମୋଝି କରୁଣାନିଧି, ଏନ୍ସିପି ସାଂସଦ ସୁପ୍ରିୟା ସୋଲେ ଏବଂ ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ବିଭିନ୍ନ ରାଷ୍ଟ୍ରକୁ ଗସ୍ତ କରିବେ। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳ ନୀତି ସମ୍ପର୍କରେ ଏହି ପ୍ରତିନିଧି ମଣ୍ଡଳୀ ଗସ୍ତ କରୁଥିବା ରାଷ୍ଟ୍ରଗୁଡ଼ିକୁ ଅବଗତ କରାଇବେ। ସନ୍ତାସବାଦ ବିରୁଦ୍ଧରେ ଭାରତର ଐକ୍ୟବଦ୍ଧତାକୁ ଏହା ପ୍ରମାଣିତ କରୁଛି। ଭାରତରେ ବିପୁଳ ପୁଞ୍ଜିନିବେଶ ଏବଂ ବିଭିନ୍ନ କ୍ଷେତ୍ରରେ ଉଦ୍ଭାବନର ସୁଯୋଗ ଏହାକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପ୍ରତିପାଦନ କରିପାରିଛି ବୋଲି ସଡ଼କ, ଯୋଗାଯୋଗ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ବ୍ରାଜିଲର ସାଓପାଲୋଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଆର୍ଥିକ କ୍ଷେତ୍ରରେ ଅଗ୍ରଗତି, ଭିତ୍ତିଭୂମି କ୍ଷେତ୍ରରେ ଦ୍ରୁତ ଉନ୍ନତିକରଣ ଏବଂ ଆନ୍ତର୍ଜାତିକ ସହଯୋଗର ଦୃଢ଼ତା ଯୋଗୁଁ ଭାରତ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିପାରିଛି। ଜୈବ ଇନ୍ଧନ, ସବୁଜ ଉଦ୍ୟାନ, ସ୍ୱଚ୍ଛ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ସେ କହିଛନ୍ତି। ଭାରତ ବ୍ରାଜିଲ ଦ୍ୱିପାକ୍ଷିକ ସମ୍ପର୍କରେ ବୃଦ୍ଧି ନେଇ ପ୍ରବାସୀ ଭାରତୀୟଙ୍କ ସହଯୋଗକୁ ଶ୍ରୀ ଗଡ଼କରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଭାରତରେ ଯଥେଷ୍ଟ ସମ୍ଭାବନା ରହିଛି ଏବଂ ଏହାର ସୁଯୋଗ ନେବାକୁ ମନ୍ତ୍ରୀ ଶ୍ରୀ ଗଡ଼କରୀ ଏହି ଅବସରରେ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ଆମେରିକୀୟ ସାମଗ୍ରୀ ଉପରେ ସମସ୍ତ ଶୁଳ୍କ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେଇଛି। ସେ କହିଛନ୍ତି, ବର୍ତ୍ତମାନ କୌଣସି ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବା ଶୀଘ୍ର ହେବ ନାହିଁ। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେରିକା ସହିତ ବାଣିଜ୍ୟ ଆଲୋଚନା ଜଟିଳ ଏବଂ ଚୂଡ଼ାନ୍ତ ନିଷ୍ପଭିଠାରୁ ବହୁ ଦୂରରେ ରହିଛି। ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ଜୟଶଙ୍କର କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଚାଲିଛି ଏବଂ ଯେକୌଣସି ବାଣିଜ୍ୟ ଚୁକ୍ତି ଲାଭଦାୟକ ଏବଂ ଉଭୟ ଦେଶର ସ୍ୱାର୍ଥ ପାଇଁ ହେବା ଉଚିତ। ଆଧାର ପ୍ରାମାଣୀକରଣ ବ୍ୟବସ୍ଥା ମାଧ୍ୟମରେ ମୋଟ କାରବାର 150 ବିଲିୟନ୍ ଅତିକ୍ରମ କରିଛି। ଏହା ଭାରତୀୟ ଏକକ ପରିଚୟ ପ୍ରାଧିକରଣ ଏବଂ ଆଧାର ଉପଯୋଗର ବ୍ୟାପକତାକୁ ପ୍ରମାଣ କରୁଛି। ଏହି ସଫଳତା ଦେଶରେ ଆଧାରର ବ୍ୟାପକ ବ୍ୟବହାର ଏବଂ ଡିଜିଟାଲ୍ ଅର୍ଥନୀତିର ଅଭିବୃଦ୍ଧିକୁ ଦର୍ଶାଉଛି। କେବଳ ଏପ୍ରିଲ୍ ମାସରେ ପ୍ରାୟ 210 କୋଟି ଆଧାର ପ୍ରାମାଣୀକରଣ କାରବାର ହୋଇଥିବା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି। ଏହା ଏପ୍ରିଲ୍ 2024 ତୁଳନାରେ ପ୍ରାୟ 8% ଅଧିକ। ଦୈନନ୍ଦିନ କାରବାରକୁ ଏହା ଅଧିକ ସରଳ କରିବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ସହଜ ହୋଇପାରିଛି। ଉପଭୋକ୍ତାଙ୍କୁ ଅଧିକ ସୁବିଧା ସୁଯୋଗ ପ୍ରଦାନ କରିବାରେ ଆଧାର ଇ-କେୱାଇସି ସେବା ଅତ୍ୟନ୍ତ ଉପଯୋଗୀ ହୋଇପାରିଛି। ସରକାରୀ ଏବଂ ଘରୋଇ କ୍ଷେତ୍ରର 100ରୁ ଅଧିକ ସଂସ୍ଥା ମୁଖ ଚିହ୍ନଟ ବ୍ୟବସ୍ଥା ମାଧ୍ୟମରେ ସେବା ପ୍ରଦାନ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉଚ୍ଚ ରକ୍ତଚାପର କାରଣ ଏବଂ ଏଥିଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ବିଶ୍ୱ ହାଇପର୍ ଟେନ୍ସନ୍ ଡେ ପାଳନ କରାଯାଉଛି। ଲୋକଙ୍କୁ ଏହି ରୋଗର ଭୟାବହତା ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟ ନେଇ ପ୍ରତିବର୍ଷ ମଇ ମାସ 17 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଉଚ୍ଚ ରକ୍ତଚାପକୁ ସଠିକ୍ ଭାବେ ମାପ କରିବା, ନିୟନ୍ତ୍ରଣ କରିବା ଏବଂ ଦୀର୍ଘଜୀବୀ ହେବା। 2005 ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଆକାଶବାଣୀ ସମ୍ଭାଦ ବିଭାଗ ସହ ସାକ୍ଷାତକାରରେ ନୂଆଦିଲ୍ଲୀ ଏମ୍ସର ଭେଷଜ ବିଭାଗର ପ୍ରଫେସର ଡାକ୍ତର ନଭଲ କେ ବିକ୍ରମ କହିଛନ୍ତି ହାଇପରଟେନ୍ସନ୍ ମୃତ୍ୟୁର କାରଣ ହୋଇପାରେ, ଏହାର କୌଣସି ଲକ୍ଷଣ ଜଣାପଡ଼େ ନାହିଁ। ଜଣାପଡ଼ିବା ବେଳକୁ ପରିସ୍ଥିତି ବିପଦଜନକ ସ୍ଥିତିକୁ ଚାଲିଯାଇଥାଏ। ହୃଦ୍ରୋଗ ଏବଂ ହୃଦ୍ଘାତ ହାଇପରଟେନ୍ସନ୍ ଏକ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ନିରନ୍ତର ଭାବେ ଉଚ୍ଚ ରକ୍ତଚାପକୁ ମାପିବା ସହିତ ଆବଶ୍ୟକସ୍ଥଳେ ଏଥିପାଇଁ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆମେରିକାର ସୁପ୍ରିମକୋର୍ଟ ଭେନେଜୁଏଲାର ପ୍ରବାସୀମାନଙ୍କୁ ଦେଶାନ୍ତର କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶକୁ ବଜାୟ ରଖିଛନ୍ତି। ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ ନିର୍ବାସନ ଚେଷ୍ଟା କରିବା ପୂର୍ବରୁ ପ୍ରଶାସନ ପର୍ଯ୍ୟାପ୍ତ ଆଇନଗତ ପ୍ରକ୍ରିୟା ଯୋଗାଇବାରେ ବିଫଳ ହୋଇଥିଲା। କୋର୍ଟ ପୂର୍ବରୁ ଏପ୍ରିଲ 19 ଟେକ୍ସାସର ଏକ ଅଟକ କେନ୍ଦ୍ରରେ ରଖାଯାଇଥିବା ଅନେକ ପ୍ରବାସୀଙ୍କ ନିର୍ବାସନକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଥିଲେ। ରାଷ୍ଟ୍ରପତି ଟ୍ରମ୍ପ ସାମାଜିକ ଗଣମାଧ୍ୟମରେ କଡ଼ା ସମାଲୋଚନା କରିବା ସହ ଆମେରିକା ପାଇଁ ଏହା ଦୁର୍ଭାଗ୍ୟର ଦିନ ବୋଲି କହିଛନ୍ତି। ଗ୍ରୀଷ୍ମ ଋତୁରେ ଅଗ୍ନିକାଣ୍ଡର ମୁକାବିଲା ଲକ୍ଷ୍ୟ ନେଇ ଦିଲ୍ଲୀ ଅଗ୍ନିଶମ ବିଭାଗ ଏହାର ପ୍ରସ୍ତୁତିକୁ ଅଧିକ ତ୍ୱରାନ୍ୱିତ କରିଛି। ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ଆକାଶବାଣୀ ସମାଚାର ବିଭାଗ ସହିତ କଥାବାର୍ତ୍ତା ସମୟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅଗ୍ନି ନିର୍ବାପକ ଯାନବାହନର ଫ୍ଲିଟ୍ରେ 24 ନୂତନ ଉଚ୍ଚଚାପ ପାଣି ଫିଙ୍ଗିବା ବ୍ୟବସ୍ଥା କରାଯାଇଛି। ଶ୍ରୀ ଗର୍ଗ କହିଛନ୍ତି ଏହି ଯାନଗୁଡ଼ିକ ସଂକୀର୍ଣ୍ଣ ଗଳି ଦେଇ ଯାଇପାରିବ, ଯେଉଁଠାରେ ବଡ଼ ଯାନଗୁଡ଼ିକ ପହଞ୍ଚିବା ସମ୍ଭବ ନୁହେଁ। ଦୋହା ଡାଇମଣ୍ଡ ଲିଗ୍ର ପୁରୁଷ ପ୍ରତିଯୋଗିତାରେ ଭାରତର ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ 90.23 ଦୂରତାକୁ ଜାଭ୍ଲିନ୍ ଫିଙ୍ଗିବାରେ ସଫଳ ହୋଇଥିଲେ। ଜର୍ମାନୀର ଜୁଲିଆନା 91.06 ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନୀରଜ ରାଉଣ୍ଡରେ 90.23 ଜାଭ୍ଲିନ୍ ଫିଙ୍ଗି ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ 90 ଦୂରତା ଅତିକ୍ରମ କରିଥିଲେ। ଜୁଲିଆନ୍ ୱେବରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନିଜ ସଫଳତା ସମ୍ପର୍କରେ ନୀରଜ ଚୋପ୍ରା କହିଛନ୍ତି
फरवरी में कोच के साथ ट्रेनिंग स्टार्ट की है। थोड़ी बहुत टेक्निक चेंज हो रही है तो थोड़ा टाइम लगेगा, लेकिन मैं खुश हूँ कि फाइनली काफी लोगों का क्वेश्चन था कि 90 कहीं बोलते भी थे कि नहीं हो पाएगी, क्योंकि 2018 से मैं यहाँ तक पहुंच गया हूँ और 88-89 के बैरियर काफी बार तोड़े हैं। तो फाइनली मेरा तो नहीं, लेकिन इंडियंस का बर्डन कहीं ना कहीं दूर हो गया है कि 90 क्रॉस हो गया है, लेकिन मुझे ये लगता है कि भाई मैं और अच्छी थ्रो कर सकता हूँ और इस साल करेंगे भी।
ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ପୋଷ୍ଟ କରି ଏହି ସଫଳତା ଉଲ୍ଲେଖନୀୟ ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏହି ସଫଳତାରେ ଗର୍ବିତ ଏବଂ ଖୁସି ଅନୁଭବ କରୁଛି। ଆଇପିଏଲ୍ କ୍ରିକେଟ୍ର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ଆଜିଠାରୁ ଆରମ୍ଭ ହେବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଇପିଏଲ୍ର ଏହି ସଂସ୍କରଣ ଫାଇନାଲ୍ ମ୍ୟାଚ୍ ଜୁନ୍ 3 ଅନୁଷ୍ଠିତ ହେବ। ଭାରତ ପାକିସ୍ତାନ ଉତ୍ତେଜନା ପରିପ୍ରେକ୍ଷୀରେ ଚଳିତ ବର୍ଷର ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତା ଗତ 9 ଏକ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା। ବାକି ମ୍ୟାଚ୍ଗୁଡ଼ିକ ମଧ୍ୟରୁ କେତେକର ସ୍ଥାନ ଓ ସମୟରେ ପରିବର୍ତ୍ତନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପାକିସ୍ତାନ ପ୍ରାୟୋଜିତ ସନ୍ତାସବାଦ ବିରୁଦ୍ଧରେ ଭାରତର ପଦକ୍ଷେପକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସହଯୋଗୀ ରାଷ୍ଟ୍ରକୁ ଗସ୍ତରେ ଯିବେ ରାଜନୈତିକ ପ୍ରତିନିଧି ଦଳ। ବିପୁଳ ପୁଞ୍ଜିନିବେଶ ଏବଂ ବିଭିନ୍ନ କ୍ଷେତ୍ରରେ ଉଦ୍ଭାବନର ସୁଯୋଗ ଭାରତକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପ୍ରତିପାଦନ କରିଛି କହିଲେ ସଡ଼କ, ଯୋଗାଯୋଗ ଓ ରାଜପଥ ମନ୍ତ୍ରୀ। ଆମେରିକା ସହିତ ବାଣିଜ୍ୟ ଆଲୋଚନା ଜଟିଳ ଏବଂ ଚୂଡ଼ାନ୍ତ ନିଷ୍ପତ୍ତିଠାରୁ ବହୁ ଦୂରରେ ରହିଛି ବୋଲି କହିଲେ ବୈଦେଶିକ ମନ୍ତ୍ରୀ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହାଇପର୍ ଟେନ୍ସନ୍ ଡେ ଏବଂ 90 ମିଟରରୁ ଅଧିକ ଦୂରତାକୁ ଜାଭେଲିନ୍ ଫିଙ୍ଗି ଦୋହା ଡାଇମଣ୍ଡ ଲିଗ୍ର ପୁରୁଷ ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କଲେ ନୀରଜ ଚୋପ୍ରା। ସମ୍ବାଦ ଶେଷ ହେଲା।